ନମସ୍କାର, ମୁଁ ଅନିତା ମାରାଣ୍ଡି କହୁଛି। ମୁଁ 2 ବର୍ଷ ହେଲା ପାରାଲିସିସରେ ଗାଣ୍ଠି ହଉଛି ଆଜ୍ଞା, କିଛି ମୋତେ ସହାୟତା ମିଳୁନି। ଯେତେ ଖର୍ଚ୍ଚ ହେଇଛି ସବୁ ସାକ୍ଷୀ ପ୍ରମାଣ ଅଛି, ମୁଁ ଆଉ ପାରୁନି। ଏବେ ଅସହାୟ ପୁରା ହେଇଯାଇଛି, ମୋତେ କେହି ପାଳିବାକୁ କି ଦବାକୁ ନାହାନ୍ତି। ମୁଁ ଏବେ ମୋ ଜୀବନକୁ ଆଉ ଭରସା ନାହିଁ। ଆପଣଙ୍କର ଇଚ୍ଛା, ଆପଣ ଦୟା କରନ୍ତୁ, କିଛି ସହାୟତା ମାଗୁଛି, ମୋତେ ହେଲ୍ପ କରନ୍ତୁ ପ୍ରଭୁ। ମୁଁ ସବୁବେଳେ ପ୍ରଭୁଙ୍କ ଧ୍ୟାନରେ ଅଛି, ମୋର ଆଉ ଆଶ୍ରା କେହି ନାହିଁ।